ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ. ଆସନ୍ତା ଶନିବାର ଦିନ ପିଏମ୍ କିଷାନ ସମ୍ମାନନିଧି ଯୋଜନାର କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ. ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଆସନ୍ତା 4 ତାରିଖଠାରୁ 5 ଦିନିଆ ଭାରତ ଗସ୍ତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଓଭାଲ୍ଠାରେ ଖେଳାଯିବ. ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର ଅଧିବେଶନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପୂର୍ବାହ୍ନ 11:00 ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ପରେ ନିଶାର ଉପଗ୍ରହର ସଫଳ ଉତ୍କ୍ଷେପଣ ନେଇ ଗୃହରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଯାଇଥିଲା. ଉପାଧ୍ୟକ୍ଷ ହରିବଂଶ କହିଥିଲେ, ବିଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ଦଳଗୁଡ଼ିକଠାରୁ 28 ମୁଲତବୀ ନୋଟିସ୍ ହସ୍ତଗତ ହୋଇଛି, ତେବେ ଏହି ନୋଟିସ୍ଗୁଡ଼ିକୁ ଆଲୋଚନା ପାଇଁ ଗ୍ରହଣ କରିବାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ. ପୂର୍ବ ନିଷ୍ପତ୍ତି ଆଧାରରେ ଏହି ନୋଟିସ୍କୁ ଅଗ୍ରାହ୍ୟ କରାଯାଇଥିବା ଶ୍ରୀ ହରିବଂଶ ସ୍ୱଷ୍ଟ କରିଥିଲେ. ଏହାପରେ ଉପାଧ୍ୟକ୍ଷ ଶୂନ୍ୟକାଳ ଆରମ୍ଭ କରିବାକୁ ସବୁ ଦଳର ସହଯୋଗ କାମନା କରିଥିଲେ. ତେବେ ବିରୋଧୀ ସଦସ୍ୟମାନେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରତ୍ୟାହାର ଦାବି କରି ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ. ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ହରିବଂଶ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ. ଏହାପରେ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପୁନର୍ବାର ହଟ୍ଟଗୋଳ କରିଥିଲେ. ଗୃହରେ ଅଧ୍ୟକ୍ଷତା କରୁଥିବା ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା, ଫଳରେ ଶ୍ରୀ ତିୱାରୀ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି. ଲୋକସଭାରେ ମଧ୍ୟ ଆଜି ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ନିଶାର ଉପଗ୍ରହର ସଫଳ ଉତ୍କ୍ଷେପଣ ନେଇ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିଲେ.
इस मिशन का उद्देश्य वैश्विक लैंड इकोसिस्टम तथा समुद्री क्षेत्रों का अध्ययन करना है. हमें अंतरिक्ष वैज्ञानिकों की इस कृष्ट उपलब्धि पर अत्यंत गर्व है. ये सभा इस सफलता के लिए भारतीय अंतरिक्ष अनुसंधान संगठन के वैज्ञानिकों की टीम को बधाई देती है.
ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସି ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ. ବାଚସ୍କତି ସେମାନଙ୍କୁ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ, ଫଳରେ ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି. 2008 ମାଲେଗାଓଁ ବିସ୍ଫୋରଣ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି. ବିଜେପି ସାଂସଦ ପ୍ରଜ୍ଞା ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ 7 ଏହି ମାମଲାରେ ଅଭିଯୁକ୍ତ ଥିଲେ. କୋର୍ଟ ତାଙ୍କ ରାୟରେ କହିଛନ୍ତି, ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରମାଣ କରିବାରେ ଅଭିଯୋଗକାରୀ ବିଫଳ ହୋଇଛନ୍ତି. ସନ୍ଦେହାତ୍ମକ ପରିସ୍ଥିତିର ଫାଇଦା ଅଭିଯୁକ୍ତଙ୍କ ସପକ୍ଷରେ ଯିବ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି. ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଏହି ମାମଲା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି. ମାମଲାରେ କୋର୍ଟ କ୍ଷତିପୂରଣ ପ୍ରଦାନ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ମୃତକଙ୍କ ପରିବାରଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ 50,000 ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ କହିଛନ୍ତି. ମାଲେଗାଓଁ ସହରରେ 2008 ସେପ୍ଟେମ୍ବର 29 ଏକ ମସ୍ଜିଦ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଥିବା ଏକ ମୋଟରସାଇକେଲ୍ରେ ବିସ୍ଫୋରଣ ହେବାରୁ 6 ମୃତ୍ୟୁ ହେବା ସହ 95 ଆହତ ହୋଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ଉଦ୍ଧମ ସିଂହଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶହୀଦ ଉଦ୍ଧମ ସିଂହ ଦେଶମାତୃକାର ଜଣେ ବୀର ସନ୍ତାନ ଥିଲେ. ତାଙ୍କର ଦେଶପ୍ରେମ ଏବଂ ସାହସିକତା ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ କିଷାନ ସମ୍ମାନନିଧି ଯୋଜନାର 20ତମ କିସ୍ତି ପ୍ରଦାନ କରିବେ. ଗତକାଲି ନୂଆଦିଲ୍ଲୀଠାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି. ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ଉତ୍ତରପ୍ରଦେଶର ବାରାଣସୀଠାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହି କିସ୍ତି ପ୍ରଦାନ କରିବେ।
प्रधानमंत्री नरेंद्र मोदी जी 2 अगस्त को ठीक 11 प्रधानमंत्री किसान सम्मान निधि की राशि आपके खाते में डालने वाले। इस अवसर पर वो जुड़कर आपसे बात भी करेंगे। कार्यक्रम आपके गांव में भी होगा, सभी कृषि विज्ञान केंद्रों पर होगा, ICR के संस्थानों में होगा, एग्रीकल्चर यूनिवर्सिटीज में होगा, मंडियों में होगा, पैक्स के मुख्यालय पर होगा।
आपण माने संवाद सुनुछंती आकाशवाणी रो। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ ଆସନ୍ତା 4 ତାରିଖରୁ ଭାରତକୁ 5 ଦିନିଆ ଗସ୍ତରେ ଆସିବେ। ତାଙ୍କ ସହ ଫିଲିପାଇନ୍ସର ପ୍ରଥମ ମହିଳା ମିସ୍ ଆରାନେଟା ମାର୍କୋସ୍ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ଗଣମାଧ୍ୟମ ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସୁଛନ୍ତି। ଫିଲିପାଇନ୍ସ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମାର୍କୋସ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ଶ୍ରୀ ମାର୍କୋସ୍ ଆସନ୍ତା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଶ୍ରୀ ମାର୍କୋସ୍ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ରାଷ୍ଟ୍ରପତି ଶ୍ରୀ ମାର୍କୋସ୍ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ଆସନ୍ତା 8 ତାରିଖରେ ଫିଲିପାଇନ୍ସ ଫେରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀ ମାର୍କୋସ୍ ବେଙ୍ଗାଲୁରୁ ଯିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତର ପୂର୍ବ ନୀତି, ସାମୁଦ୍ରିକ ସହଯୋଗ ଏବଂ ଭାରତ ପ୍ରଶାନ୍ତ ମହାସାଗର ଦୃଷ୍ଟିକୋଣରୁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଶ୍ରୀ ମାର୍କୋସ୍ଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଅରୁଣାଚଳ ପ୍ରଦେଶରେ ଅର୍କିଡ୍ ମିଶନକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ଏହି ମିଶନ ଗତିଶୀଳ କରିବା ପାଇଁ ଅରୁଣାଚଳ ପ୍ରଦେଶ ମୁଖ୍ୟ ସଚିବ ମନୀଷ କୁମାର ଗୁପ୍ତା ଥାଇଲାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂଙ୍କ ସହ ଆଲୋଚନା କରିଛନ୍ତି। ଆବାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅର୍କିଡ୍ ଚାଷ ନେଇ ସମ୍ଭାବ୍ୟ ସହଭାଗିତା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ମିଶନ ପାଇଁ ଥାଇଲାଣ୍ଡ ନିବେଶକଙ୍କୁ ଆକର୍ଷିତ କରିବା, ଉଚ୍ଚମାନର ଚାରା ସଂଗ୍ରହ ଏବଂ ବୈଜ୍ଞାନିକ ସହଯୋଗ ତଥା ବାଣିଜ୍ୟିକ ସହଭାଗିତା ନେଇ ରାଜ୍ୟ ସରକାର ଥାଇଲାଣ୍ଡରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତଙ୍କ ସହଯୋଗ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟ ସଚିବ ଶ୍ରୀ ଗୁପ୍ତ କହିଛନ୍ତି, କୃଷିଜୀବୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀ ଉତ୍ପାଦକ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଭଳି ପଦକ୍ଷେପ ଅରୁଣାଚଳ ପ୍ରଦେଶରେ ନିରନ୍ତର ଜୀବିକା ସୃଷ୍ଟି କରିବା ସହିତ ରାଜ୍ୟକୁ ଅର୍କିଡ୍ର ଏକ ପ୍ରମୁଖ ପେଣ୍ଠସ୍ଥଳ ଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ଜଳ ପ୍ରଦୂଷଣକୁ ପ୍ରତିହତ କରିବା ଏବଂ ସିନ୍ଧୁ ନଦୀ ସଂରକ୍ଷଣକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆସନ୍ତା ମାସ 12 ତାରିଖରେ ଲଦାଖଠାରେ ସଫାଇ ଆନ୍ଦୋଳନ ଦିବସ ପାଳନ କରାଯିବ। ସରକାରୀ କାର୍ଯ୍ୟାଳୟ, ସମାଜର ବିଭିନ୍ନ ବର୍ଗର ଲୋକ, ଭାରତୀୟ ସେନା, ସୀମା ସଡ଼କ ସଂଗଠନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ସିନ୍ଧୁ ନଦୀ ଏବଂ ଏହାର ଉପନଦୀଗୁଡ଼ିକରେ ସଫେଇ କରିବେ। ଜଳ ପ୍ରଦୂଷଣ ହ୍ରାସ ଏବଂ ଜଳ ସଂରକ୍ଷଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ମିଶନ ସିନ୍ଧୁ ସଫେଇ ଆନ୍ଦୋଳନ ଅଧୀନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ଦିଗରେ ଜନସଚେତନତା ସୃଷ୍ଟି ନେଇ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ସିନ୍ଧୁ ନଦୀ ଜଳ ପରୀକ୍ଷଣରେ ଆର୍ସେନିକ୍ ଚିହ୍ନଟ ହେବା ପରେ ଜଳର ଗୁଣବତ୍ତା ନେଇ ଚିନ୍ତା ପ୍ରକଟ କରାଯିବା ସହ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ବ୍ୟାଙ୍କିଙ୍ଗ୍ ନିୟମ ସଂଶୋଧନ ଆଇନ 2025 ଆସନ୍ତାକାଲିଠାରୁ ଲାଗୁ ହେବ। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ପୁଞ୍ଜିନିବେଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହି ଆଇନ ସମ୍ପର୍କିତ ବିଜ୍ଞପ୍ତି ଚଳିତ ବର୍ଷ ଏପ୍ରିଲ 15 ତାରିଖରେ ପ୍ରକାଶ ପାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଲଣ୍ଡନର ଓଭାଲ୍ଠାରେ ଆରମ୍ଭ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ଏହି ସିରିଜ୍ରେ ଇଂଲଣ୍ଡ 2-1 ଆଗୁଆ ରହିଛି। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଭାରତୀୟ ଦଳରେ ଧ୍ରୁବ ଜୁରେଲ୍ ଖେଳିବାର ସମ୍ଭାବନା ରହିଛି। ଇଂଲଣ୍ଡ ଦଳରେ ମଧ୍ୟ କେତେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତେଣୁ ଏହି ମ୍ୟାଚ୍ଟିରେ ବିଜୟୀ ହୋଇ ଭାରତ ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ। ଇଂଲଣ୍ଡ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ପ୍ରଚେଷ୍ଟା କରିବାର ଆଶା କରାଯାଉଛି। 19 ବର୍ଷରୁ କମ୍ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଆସନ୍ତା ସେପ୍ଟେମ୍ବର 21 ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଆୟୁଷ ମାହାତ୍ରିଙ୍କ ନେତୃତ୍ୱରେ ଭାରତୀୟ ଦଳ ସେଠାରେ 3 ଏକଦିବସୀୟ ମ୍ୟାଚ୍ ଏବଂ 2 ଚତୁର୍ଦ୍ଦିବସୀୟ ମ୍ୟାଚ୍ ଖେଳିବ। ଏହି ଦଳରେ ଭିଆନ୍ ମାଲହୋତ୍ରା ଉପ ଅଧିନାୟକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ଅନ୍ୟତମ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ଆସନ୍ତା ଶନିବାର ଦିନ ପିଏମ୍ କିଷାନ ସମ୍ମାନନିଧି ଯୋଜନାର କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଆସନ୍ତା 4 ତାରିଖଠାରୁ 5 ଦିନିଆ ଭାରତ ଗସ୍ତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଓଭାଲ୍ଠାରେ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।